आकाशवाणी संवाद पढ़ुछंती आदित्य नारायण दास। मुख्य संवाद, आसाम को आजिठारु तीनदिनिया गस्तरे जिबे स्वराष्ट्र मंत्री अमित शाह। विकसित भारत लक्ष्य को साकार करिबा पाई उत्तर पूर्व हेउछि भारतर प्रमुख अंचल कहिले केन्द्र विज्ञान और प्रजुक्ति विद्या राष्ट्रमंत्री। भारतीय महाकाश गवेषणा संगठन इसरो उपग्रह प्रक्षेपण माध्यम संग्रह करिछि 143 मिलियन अमेरिकी डॉलर वैदेशिक मुद्रा। ट्रेन अपहरण मामलें भारतर संप्रति नहीं पाकिस्तान अभियोग को खंडन कला वैदेशिक मंत्रणालय। एवं विश्व समुद्र स्तर आशातीत भाव वृद्धि पाउछि बोली उद्वेग प्रकाश कला नासा। विस्तृत संवाद, स्वराष्ट्र मंत्री अमित शाह आज संध्या आसाम को तीनदिनिया गस्तरे जिबे। सेठारे से एकाधिक कार्यक्रम में जोगदेवे बोली जनापड़ी। जोरहाट विमानबंदर में पहुंचा पर श्री शाह गुलाघाट अभिमुखे यात्रा करिबे एवं देरगांवर लचित बारफुकन पुलिस एकाडेमी रात्रि जापन करिबे। आसंताकाली सकाळे श्री शाह मिजोराम अभिमुखे यात्रा करिबा पूर्वरु अत्याधुनिक पुलिस एकाडेमी उद्घाटन करिबे। अपराह्नरे से आइजोल रे आसाम राइफल प्रतिष्ठानगुडिकु जोखावासुंकु स्थानांतर निमन्ते आयोजित एक कार्यक्रम जोगदेवे। परे श्री शाह गौहाटी में रात्रि जापन करिबे। रविवार दिन स्वराष्ट्र मंत्री श्री शाह कोकराझर जिल्लार डोटमाठारे बोडो छात्र संसदर 57वां वार्षिक सम्मेलन को संबोधन करिबे। नूआदिल्ली फेरिबा पूर्वरु श्री शाह सेहिदिन उत्तर पूर्व राज्यगुडिकर नूतन अपराधिक आईनर कार्यकारिता नै समीक्षा करिबे। केन्द्र विज्ञान एवं प्रजुक्ति विद्या राष्ट्रमंत्री जितेन्द्र सिंह कहिछन्ति विकसित भारत लक्ष्य को साकार करिबा पई उत्तर पूर्व हेउछि भारतर एक प्रमुख अंचल। एही अंचल देशर परवर्ती केशर उत्पादन केन्द्र हेबो बोली श्री सिंह कहिछन्ति। डॉक्टर सिंह कहिछन्ति सरकारक मिशन साफ्रन पदक्षेप 2021 सिक्किम अरुणाचल प्रदेश एवं मेघालय केशर चाष को संप्रसारित करिछि। एही महत्वाकांक्षी योजना पई केन्द्रमंत्री शिलंगर नॉर्थ ईस्ट सेंटर फॉर टेक्नोलॉजी एप्लीकेशन एंड रिच नूतन स्थायी कैंपस भित्तिप्रस्तर स्थापन करिछन्ति। डॉक्टर सिंह कहिछन्ति अरुणाचल प्रदेश मेंचुखा एवं सिक्किम इक्सोम व्यापक मात्रा रे केशर चाष करा बेले नागालैंड एवं मणिपुर पर्यंत एहाकु संप्रसारण करा योजना रहिछि। जम्मू काश्मीर पांपर परे एहा उत्तर पूर्व अंचल को भारतर परवर्ती केन्द्र भाव परिणत करिवो बोली केन्द्रमंत्री कहिछन्ति। भारतीय महाकाश गवेषणा संगठन इसरो उपग्रह प्रक्षेपण माध्यम पाखापाखि 143 मिलियन अमेरिकी डॉलर वैदेशिक मुद्रा राजस्व संग्रह करिछि। महाकाश विभाग कहिछि गत दशंधि मध्यरे इसरो वाणिज्यिक भित्तिरे मोट 393 विदेशी उपग्रह एवं 3 भारतीय ग्राहक उपग्रह सफल प्रक्षेपण करिछि। जनवरी 2015 डिसेंबर 2024 मध्यरे एही उपग्रह गुडीकु इसरोर पीएसएलवी एलवीएम3 एवं एसएसएलभी प्रक्षेपण जान माध्यम रे सफलतार सह उत्क्षेपण करा जायथिला। विश्वर 34 देश पाई इसरो उपग्रह प्रक्षेपण करिछि जेउथरे युक्तराज्य सिंगापुर एवं अन्य विकसित देश रहिछन्ति। भारतीय रिजर्व बैंक मुद्रा स्वाप कार्य द्वारा चलित सप्ताह में भारतर वैदेशिक मुद्रा भंडार 15.26 बिलियन डॉलर वृद्धि पाई 653.96 बिलियन डॉलर अधिक होईछि। आरबीआई द्वारा प्रकाशित साप्ताहिक परिसंख्यान रिपोर्ट अनुसार वैदेशिक मुद्रा भंडार एक प्रमुख अंश विदेशी मुद्रा संपत्ति 13.93 बिलियन डॉलर अधिक वृद्धि पाई 557.28 बिलियन डॉलर अधिक होईछि। सेहिपरि गत सप्ताह में सुना भंडार 1 बिलियन डॉलर वृद्धि पाई 74.32 बिलियन डॉलर अधिक होईछि। एतद्व्यतीत स्वतंत्र ड्रइंग राइट्स 212 डॉलर वृद्धि पाई 18.21 बिलियन डॉलर पहुंचिथिबा सह आंतर्जातिक मुद्रा पांठि केन्द्रीय बैंक स्थिति 69 डॉलर वृद्धि पाई 4.14 बिलियन डॉलर अधिक होईछि बोली भारतीय रिजर्व बैंक सूचना देइछि। ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସକୁ ଗୁରୁତ୍ୱ ଦେଇ ଭାରତ ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପଗୁଡ଼ିକରେ ପୁଞ୍ଜିନିବେଶ କରୁଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ଜଳବାୟୁ ପରିବର୍ତ୍ତନ ଏହାର ପ୍ରଭାବ ଏବଂ ପାଣ୍ଠି ସମ୍ବନ୍ଧୀୟ କର୍ମଶାଳାକୁ ସମ୍ବୋଧିତ କରି ଶ୍ରୀ ମାଲହୋତ୍ରା କହିଛନ୍ତି, ପୂର୍ବରୁ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଏ କ୍ଷେତ୍ରରେ ନିରପେକ୍ଷତା ଅବଲମ୍ବନ କରୁଥିବା ବେଳେ ଏବେ ଏହାକୁ ବିକାଶର ଲକ୍ଷ୍ୟ ଭାବେ ଧାର୍ଯ୍ୟ କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ ପ୍ରକାର ଅଣପାରମ୍ପରିକ ଶକ୍ତି ଉତ୍ସ ତଥା ମାଇକ୍ରୋ ପ୍ରକଳ୍ପଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଥିବାର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଆଜି ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ହୋଲି ପର୍ବ ପାଳନ କରିଛନ୍ତି। ଏହି ଅବସରରେ ଦଳୀୟ କର୍ମୀ ଏବଂ ଅନ୍ୟମାନେ ତାଙ୍କ ସହିତ ଯୋଗଦେଇ ପରସ୍କରକୁ ଶୁଭେଚ୍ଛା ଜଣାଇଥିଲେ। ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ହୋଲି ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ଏହି ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ହୋଲି ଉପଲକ୍ଷେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ବାର୍ତ୍ତାରେ ଶ୍ରୀମତୀ ଗୁପ୍ତା କହିଛନ୍ତି, ଏହି ପର୍ବ କେବଳ ରଙ୍ଗର ଉତ୍ସବ ନୁହେଁ, ବରଂ ଏହା ଅସତ୍ୟ ଉପରେ ସତ୍ୟର ବିଜୟ ଅଟେ। ରଙ୍ଗର ପର୍ବ ହୋଲି ସମସ୍ତଙ୍କ ଜୀବନରେ ସୁଖ, ପ୍ରେମ ଏବଂ ସୌହାର୍ଦ୍ଦ୍ୟ ବଢ଼ିଦେଉ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି। ବାଣିଜ୍ୟ ଏବଂ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି, ଏକ ପାରସ୍କରିକ ଲାଭଦାୟକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ଉପରେ ତାଙ୍କର ଆମେରିକୀୟ ବାଣିଜ୍ୟ ପ୍ରତିନିଧି ଜାମିସନ୍ ଗ୍ରିୟରଙ୍କ ସହ ଏକ ସଫଳ ଆଲୋଚନା ହୋଇଛି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ସରକାରଙ୍କର ଆଭିମୁଖ୍ୟ ଇଣ୍ଡିଆ ଫାଷ୍ଟ ବିକଶିତ ଭାରତ ଏବଂ ବ୍ୟାପକ ରଣନୈତିକ ସହଭାଗିତା ଦ୍ୱାରା ପରିଚାଳିତ ହେବ। ସୂଚନାଯୋଗ୍ୟ, ଗତ ସପ୍ତାହରେ ଶ୍ରୀ ଗୋଏଲ ୱାଶିଂଟନ୍ ଗସ୍ତ ଅବସରରେ ତାଙ୍କର ଆମେରିକୀୟ ପ୍ରତିପକ୍ଷଙ୍କ ସହ ବାଣିଜ୍ୟ ଆଲୋଚନା କରିଥିଲେ। ଭାରତ ଏବଂ ଆମେରିକା ଏକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା କରିବାକୁ ଯୋଜନା କରୁଥିବାରୁ ଏହି ଆଲୋଚନା ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଟ୍ରେନ୍ ଅପହରଣ ମାମଲାରେ ଭାରତର ସମ୍ପୃକ୍ତି ନେଇ ପାକିସ୍ତାନର ଅଭିଯୋଗକୁ ବୈଦେଶିକ ମନ୍ତ୍ରଣାଳୟ ଖଣ୍ଡନ କରିଛି। ପାକିସ୍ତାନ ପକ୍ଷରୁ ଜାରି ଏକ ବିବୃତ୍ତିରେ ଜବାବରେ ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ପାକିସ୍ତାନର ଭିତ୍ତିହୀନ ଅଭିଯୋଗକୁ ନୂଆଦିଲ୍ଲୀ ଦୃଢ଼ତାର ସହ ଖଣ୍ଡନ କରୁଛି। ସେ କହିଛନ୍ତି, ସମଗ୍ର ବିଶ୍ୱ ଜାଣେ ଆନ୍ତର୍ଜାତିକ ଆତଙ୍କବାଦର କେନ୍ଦ୍ରସ୍ଥଳ କେଉଁଠାରେ ରହିଛି। ପାକିସ୍ତାନ ଅନ୍ୟକୁ ଦୋଷ ଦେବା ପୂର୍ବରୁ ନିଜର ଆଭ୍ୟନ୍ତରୀଣ ସମସ୍ୟା ଓ ବିଫଳତାକୁ ସମୀକ୍ଷା କରୁ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା କହିଛି, 2024ରେ ବିଶ୍ୱ ସମୁଦ୍ର ସ୍ତର ଆଶାତୀତ ଭାବେ ଦ୍ରୁତଗତିରେ ବୃଦ୍ଧି ପାଉଛି। ନାସାର ରିପୋର୍ଟ ଅନୁସାରେ ଗତବର୍ଷ ସମୁଦ୍ର ସ୍ତରରେ ହାରାହାରି 0.59 ସେଣ୍ଟିମିଟରରେ ପହଞ୍ଚିଛି, ଯାହାକି ଆଶା କରାଯାଉଥିବା 0.43 ସେଣ୍ଟିମିଟରକୁ ଅତିକ୍ରମ କରିଛି। ସମୁଦ୍ର ସ୍ତରରେ ଏହି ବୃଦ୍ଧି ମୁଖ୍ୟତଃ ସମୁଦ୍ର ଜଳର ଉଷ୍ମତା ପାଇଁ ହୋଇଛି ବୋଲି ନାସା କହିଛି। ହିମବାହ ଏବଂ ବରଫ ଚାଦରରୁ ଅତିରିକ୍ତ ତରଳ ଥିବା ଜଳ ବିସ୍ତାରିତ ହୋଇ ଜଳସ୍ତରରେ ବୃଦ୍ଧି ଘଟିଛି। ନାସାର ସମୁଦ୍ର ସ୍ତର ଗବେଷକ ଜୋସ୍ ୱିଲିସ୍ କହିଛନ୍ତି, 2024ରେ ତାପଜ ବିସ୍ତାର ସମୁଦ୍ର ସ୍ତର ବୃଦ୍ଧିର 2/3 ଅବଦାନ ଦେଇଥିଲା। ନାସା କହିଛି, 2024 ସବୁଠାରୁ ଉଷ୍ମ ବର୍ଷ ଭାବେ ରେକର୍ଡ କରିଛି। ପୃଥିବୀର ମହାସାଗରଗୁଡ଼ିକ 3 ଦଶନ୍ଧି ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। 1993ରେ ଉପଗ୍ରହ ଦ୍ୱାରା ସମୁଦ୍ର ସ୍ତର ମପାଯିବା ପରଠାରୁ ବିଶ୍ୱ ସମୁଦ୍ର ସ୍ତର 10 ସେଣ୍ଟିମିଟର ବୃଦ୍ଧି ପାଇଛି। ଏହାର ବୃଦ୍ଧି ହାର 2 ଗୁଣରୁ ଅଧିକ ହୋଇଛି ବୋଲି ନାସା କହିଛି। ଆଗାମୀ 3 ଦିନ ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ଗ୍ରୀଷ୍ମଲହରୀ ପ୍ରବାହର ସମ୍ଭାବନା ରହିଛି। ପୂର୍ବ ଭାରତରେ ସର୍ବାଧିକ ତାପମାତ୍ରା ଧୀରେ ଧୀରେ ପ୍ରାୟ 2-3 ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଆସନ୍ତା 2 ଦିନ ମଧ୍ୟରେ ଛତିଶଗଡ଼, ଝାଡ଼ଖଣ୍ଡ, ବିଦର୍ଭ, ଗାଙ୍ଗେୟ ପଶ୍ଚିମବଙ୍ଗ, ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ନେଇ ଆଇଏମ୍ଡି ପୂର୍ବାନୁମାନ କରିଛି। ଇଂଲଣ୍ଡର ବର୍ମିଂହାମ୍ଠାରେ ଖେଳାଯାଉଥିବା ଅଲ୍ ଇଂଲଣ୍ଡ ଓପନ୍ ସୁପର 1000 ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ରେ ଭାରତର ଲକ୍ଷ୍ୟ ସେନ୍ ଚୀନ୍ର ଲି ସି ପେଙ୍ଗ୍ଙ୍କଠାରୁ ସିଧାସଳଖ 10-21 ଓ 16-21 ସେଟ୍ରେ ପରାସ୍ତ ହୋଇଛନ୍ତି। ଆସାମକୁ ଆଜିଠାରୁ 3 ଦିନିଆ ଗସ୍ତରେ ଯିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବା ପାଇଁ ଉତ୍ତର ପୂର୍ବ ହେଉଛି ଭାରତର ପ୍ରମୁଖ ଅଞ୍ଚଳ, କହିଲେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ। ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଉପଗ୍ରହ ପ୍ରକ୍ଷେପଣ ମାଧ୍ୟମରେ ସଂଗ୍ରହ କରିଛି 143 ମିଲିୟନ୍ ଆମେରିକୀୟ ଡଲାରର ବୈଦେଶିକ ମୁଦ୍ରା। ଟ୍ରେନ୍ ଅପହରଣ ମାମଲାରେ ଭାରତର ସମ୍ପୃକ୍ତି ନେଇ ପାକିସ୍ତାନର ଅଭିଯୋଗକୁ ଖଣ୍ଡନ କଲା ବୈଦେଶିକ ମନ୍ତ୍ରଣାଳୟ ଏବଂ ବିଶ୍ୱ ସମୁଦ୍ର ସ୍ତର ଆଶାତୀତ ଭାବେ ବୃଦ୍ଧି ପାଉଛି ବୋଲି ଉଦ୍ବେଗ ପ୍ରକାଶ କଲା ରାସା। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।